ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 70 ବରଷନୁ ଏତ୍କା ବୟସ ନାଗରିକମାନଙ୍କର ଲାଗି ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନାର ଶୁଭାରମ୍ଭ କରବେ। ଇତାର ସହିତ ରାଜ୍ୟ ଆୟୁଷ୍ମାନ ଯୋଜନାର ଭିଲ୍ ମୂଲ ହେବା ଆବାସୀ ଜରିଆ ପ୍ରଧାନମନ୍ତ୍ରୀ ଇତାର ଶୁଭାରମ୍ଭ କରୁଥିବାର ବେଳେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପସ୍ଥିତ ରହିବେ। ସେନ୍ତା ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ପାଖର ଜଟଣୀନ କେନ୍ଦ୍ରୀୟ ଯୋଗ ଆର୍ ପ୍ରାକୃତିକ ଚିକିତ୍ସା ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିବେ। ଇତାର ସହିତ ବରଗଡ଼ନୁ କ୍ରିଟିକାଲ୍ ହେଲ୍ଥ କେୟାର ୟୁନିଟ୍ ଆର୍ ଭୁବନେଶ୍ୱର ଗୋଠପାଟଣାନ ଗୋଟିଏ ସେଣ୍ଟ୍ରାଲ୍ ଡ୍ରଗ୍ ଟେଷ୍ଟିଂ ଲାବୋରେଟୋରୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର 10:30 ବଜେ ଆଭାସୀ ଜରିଆ 51,000 ଏତ୍କା ନୂଆକରି ନିଯୁକ୍ତି ପାଇଥିବା ପିଲା ଟୁକେଲ୍ମାନଙ୍କୁ ନିଯୁକ୍ତିପତ୍ର ଦେବେ। ଇତାର ସହିତ ପ୍ରଧାନମନ୍ତ୍ରୀ ରୋଜଗାର ମେଲାକେ ସମ୍ବୋଧନ କରିବେ। ଏ ଅବସରରେ ସାରା ଦେଶର 40 ଭିନ୍ ଭିନ୍ ଜାଗାନୁ ରୋଜଗାର ମେଲା ଆୟୋଜନ କରାଯିବା, ଯେନ୍ଥି ନୂଆ କର୍ମଚାରୀ କେନ୍ଦ୍ର ସରକାରଙ୍କର ଭିନ୍ ଭିନ୍ ମନ୍ତ୍ରଣାଳୟ ଆର୍ ବିଭାଗଟି ସାମିଲ ହେବେ। ଏ ଅବସରରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ନଥିବାର CSIR IMMT ରୋଜଗାର ମେଲା ଆୟୋଜନ କରାଯିବା। ଏଥି କେନ୍ଦ୍ରୀୟ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇକରି ନିଯୁକ୍ତିପତ୍ର ବାଣ୍ଟବେ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଜୟନ୍ତୀ ଆଉ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରାଜ୍ୟସ୍ତରୀୟ ଏକତା ଦୌଡ଼ ଆୟୋଜନ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରୁ ଆଜି 7:30 ବଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପତାକା ଦେଖାଇକରି ଦୌଡ଼ର ଶୁଭାରମ୍ଭ କରିବେ। ରାଜ୍ୟ ସରକାରଙ୍କର କ୍ରୀଡ଼ା ଆର୍ ଯୁବସେବା ବିଭାଗ ତରଫୁ ହୋଇଥିବାର ଏହି କାର୍ଯ୍ୟକ୍ରମଟି ଭିନ୍ ଭିନ୍ ବ୍ୟକ୍ତି ବିଶେଷ ଆର୍ ଛାତ୍ରଛାତ୍ରୀମାନେ ଯୋଗ ଦେଉଛନ୍। ଭୁବନେଶ୍ୱରନୁ ଗଲାକାଲି ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ଲାଗି ଗଠନ କରାଯାଇଥିବା ଟାସ୍କଫୋର୍ସର ପହିଲା ବୈଠକ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତାରେ ହୋଇଥିବାରେ ବୈଠକଟି ଦାଦନ ସମସ୍ୟାର ସମାଧାନ ଲାଗି ବିଚାର ବିମର୍ଶ କରାଯାଇଥିଲା। ଲୁକୁ ଥାଇ ଜୀବିକା କି ରୋଜଗାର ଦେଇକରି ଦଲାଲମାନଙ୍କୁ ହଟେଇ ପାରିଲେ ଦାଦନ ବିସ୍ଥାପନ ସମସ୍ୟା କିଛି ମାତ୍ରାଥି କମିଯିବା ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ସେ କହିଛନ୍ତି ଯେ ସରକାର ବିସ୍ଥାପିତମାନଙ୍କର ତଥ୍ୟ ରଖବାର ଲାଗି ଗୋଟିଏ ମୋବାଇଲ୍ ଆପ୍ର ବିକାଶ ଆର୍ ଦାଦନ ଶ୍ରମିକଙ୍କର ଲାଗି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କାର୍ଡ଼ କରାଯିବାର ଯୋଜନା କରୁଛନ୍। ସୁଭଦ୍ରା ଯୋଜନାର ପହିଲା କିସ୍ତିର 3 ଖେପ ଟଙ୍କା ଖୁବ୍ ଜଲ୍ଦି ମିଳିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏଥି ବାକି ଥିବାର ଯୋଗ୍ୟ ହିତାଧିକାରୀମାନଙ୍କୁ ସୁଭଦ୍ରା ଟଙ୍କା ମିଳିବା, ବଛରକ 2 କିସ୍ତିତି 10,000 ଲେଖା ମିଳିବା। ଏଥିଲାଗି 1 କୋଟିନୁ ଅଧିକା ମହିଳା ନାଁ ପଞ୍ଜୀକରଣ କରିଥିଲେ। ଠିକ୍ ସମୟଥି ଚିକିତ୍ସା ଆର୍ ଲୁକୁ ସଚେତନ କରବାର ଲାଗି ଆଜି ବିଶ୍ୱ ଷ୍ଟ୍ରୋକ୍ ଦିବସ ପାଳନ କରାଯାଉଛି। ହଠାତ୍ ଅଚେତ ହୋଇଯିବାର, ବାତ୍ ମାରବାର, ମୁହଁର କେନ୍ସି ଗୋଟେ ଫାଲ୍ ଟେଢ଼ା ହୋଇଯିବାର ଇସବୁ ଷ୍ଟ୍ରୋକ୍ର ଲକ୍ଷଣ ନାଏ। ଏନ୍ତା ହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କର ପରାମର୍ଶ ନେବାର ଜରୁରୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କର ବାର୍ତ୍ତାଟି କହିଛନ୍ତି ଯେ ପରିବର୍ତ୍ତିତ ଆର୍ ନିୟନ୍ତ୍ରିତ ଜୀବନଶୈଳୀ ଅପନାଲେ ଷ୍ଟ୍ରୋକ୍ରୁ ବଞ୍ଚବାର ସମ୍ଭବ ହେବା। ଆଜି ଧନତେରସ୍ ଆଏ। ଦେବ ଚିକିତ୍ସକ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ ଅବସରରେ ଆଜି ସାରା ଦେଶେ ଜାତୀୟ ଆୟୁର୍ବେଦ ଦିବସ ଭିଲ୍ ପାଳନ କରାଯାଉଛି। ମନୁଷ୍ ଆର୍ ଜୀବଜଗତର ସହିତ ପରିବେଶର ସନ୍ତୁଳନ ରକ୍ଷା କରବାର ଦିଗେ ଆୟୁର୍ବେଦକେ ମୁଖ୍ୟ ସ୍ରୋତଟି ଆଗ୍କେ ବଢ଼ାବାର ଲାଗି ଆଜିର୍ ଦିନକେ ଜାତୀୟ ଆୟୁର୍ବେଦ ଦିବସ ଭାବେ ସାରା ଦେଶେ ପାଳିତ ହେଉଛି। ରାଜ୍ୟ ଦିଆଲି ପାଳନ ବାବଦେ ପୁଲିସ ପ୍ରଶାସନ ତରଫୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନିର୍ଦ୍ଦେଶାବଳୀଥି ପ୍ରଦୂଷଣ ନାଇଁ ହେଉଥିବାର ଫଟକା ବ୍ୟବହାର କରିବାକେ ପରାମର୍ଶ ଦିଆଯାଇଛି। ରାତି 10 ଭିତରେ ଫଟକା ଫଟାବାରକେ ପୁଲିସ ମହାନିର୍ଦ୍ଦେଶକ YB ଖୁରାନିଆ ଲୋକକୁ ଅନୁରୋଧ କରିଛନ୍ତି। ଚୋରା ଫଟକା କାରବାର ସମ୍ଭାବନା ଥିବାରୁ ଯେନ୍ତା କେନ୍ସି ଅଘଟନ ନାଇଁ ଘଟେ ଏଥିର୍ଲାଗି SP ସତର୍କ ରହିବାରକେ ସେ କହିଛନ୍ତି। ସେ କହିଛନ୍ତି ଯେ ଧାରି ଜାଗା ଛଡ଼ା ଅଲଗା ଜାଗାମାନଙ୍କେ ଫଟକା ବିକ୍ରି କରୁଥିଲେ କାର୍ଯ୍ୟାନୁଷ୍ଠାନ ହେବାରକେ ନିର୍ଦ୍ଦେଶ ଦିଆଯାଇଛି। ଇତାର ଛଡ଼ା ଅଗ୍ନିଶମ ବିଭାଗ ଭିଲ୍ ସତର୍କ ରହିବାରକେ କୁହାଯାଇଛି। ବାଚସ୍ପତି ସୁରମା ପାଢ଼ୀ ଆଜି 14 ବିଦେଶ ଗସ୍ତଥି ଯାଇଛନ୍ତି। ଏଥିର୍ଲାଗି ଗଲାକାଲି ସେ ନୂଆଦିଲ୍ଲୀ ଯାଇଛନ୍ତି। ଆଜି ଶ୍ରୀମତୀ ପାଢ଼ୀ ଜାପାନର ଟୋକିଓନ ପହଞ୍ଚିବେ। 1 ଦିନ ସେ ଦକ୍ଷିଣ କୋରିଆର ସିଓଲ ଆର୍ 5 ଦିନ ଅଷ୍ଟ୍ରେଲିଆର ସିଡ୍ନିନ ପହଞ୍ଚିବେ। 6 ଦିନ ସିଡ୍ନିନ ହେବାରକେ ଥିବା ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘର 67 ସମ୍ମିଳନୀଥି ବାଚସ୍ପତି ଶ୍ରୀମତୀ ପାଢ଼ୀ ଯୋଗଦେବେ। ରାଜ୍ୟ ସରକାର ପୁରୁଣା ଆର୍ ଭାଙ୍ଗିରୁଜି ଯାଇଥିବା ଡ୍ୟାମ୍ମାନଙ୍କର ମରାମତି ଲାଗି ଉନ୍ନତି ଲାଗି ବନ୍ଧ ସୁରକ୍ଷା ଆର୍ ଉନ୍ନତିକରଣ କାର୍ଯ୍ୟ ଯୋଜନା କରିବାକେ ଯାଉଛନ୍ତି। ଏହି ନୂଆ ଯୋଜନା 2024-25 28-29 ତକ କାର୍ଯ୍ୟକାରୀ କରାଯିବା। ଏଥିର୍ଲାଗି ଜଳସମ୍ପଦ ବିଭାଗ ତରଫୁ ପାଖାପାଖି 200 କୋଟି ବ୍ୟୟବରାଦ କରାଯାଇଛି। ଏହି ଯୋଜନାଥି 11 ବଡ଼ ଆର୍ ମଧ୍ୟମ ଧରଣର ପ୍ରକଳ୍ପ, 81 କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମରାମତି ଆର୍ ଉନ୍ନତିକରଣ କରାଯିବା। ଏଥିନିର୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।